ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନକୁ ସମର୍ଥନ କରିବା ଲାଗି ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ, ଦେଶରେ ସଂଘୀୟ ବ୍ୟବସ୍ଥାକୁ ସନ୍ତୁଳନ କରିବା ସହିତ ରାଜ୍ୟଗୁଡ଼ିକର କ୍ଷମତାକୁ ସୁବ୍ୟବସ୍ଥିତ କରିବା ହେଉଛି କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ମତବ୍ୟକ୍ତ, ଦେଶରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ହଜ୍ ଯାତ୍ରା, ଏବଂ ଆଜିର ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନକୁ ପୂର୍ଣ୍ଣ ସମର୍ଥନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ଦୃଷ୍ଟି ବର୍ତ୍ତମାନ ସଂସଦର ନିଷ୍ପତ୍ତି ଉପରେ କେନ୍ଦ୍ରୀଭୂତ ରହିଛି। ସଂସଦରେ ବର୍ତ୍ତମାନ ଏହି ଅଧିନିୟମର ସଂଶୋଧନ ଉପରେ ବିତର୍କ ଜାରି ରହିଛି। ଦେଶର 50% ଜନସାଧାରଣ ନିଜର ଅଧିକାର ପାଇବା ଲାଗି ସମୟ ଉପନୀତ ହୋଇଛି ବୋଲି ଶ୍ରୀ ମୋଦି କହିବା ସହିତ, ଦେଶର ଶକ୍ତି ପ୍ରତି ସମ୍ମାନ ଜଣାଇବା ଲାଗି ଏହି ଅଧିନିୟମ ଆମ ପାଇଁ ଏକ ବଡ଼ ସୁଯୋଗ ଆଣିଦେଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ସଂଘୀୟ ସନ୍ତୁଳନ ସୃଷ୍ଟି କରିବା ଉପରେ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସଂସଦରେ ଗତକାଲିଠାରୁ ଚାଲିଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ତିନିଦିନିଆ ଆଲୋଚନାରେ ଭାଗ ନେଇ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି, ରାଜ୍ୟଗୁଡ଼ିକର କ୍ଷମତାକୁ ସନ୍ତୁଳିତ କରିବା ହେଉଛି କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଇ ସରକାର ଲୋକସଭା ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ଆସନ ସଂରକ୍ଷଣ କରିବା ପାଇଁ ଏଭଳି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି, ସଂସଦର ଚଳିତ ଅଧିବେଶନରେ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କହିବା ଲାଗି 123 ସାଂସଦଙ୍କୁ ସୁଯୋଗ ଦିଆଯାଇଛି, ସେଥିମଧ୍ୟରୁ 56 ମହିଳା ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, 1976 ଦେଶର ଜନସଂଖ୍ୟା 54.79 କୋଟି ଥିବାବେଳେ ବର୍ତ୍ତମାନ ଏହା 140 କୋଟି ଅତିକ୍ରମ କରିଛି। 2029 ସାଧାରଣ ନିର୍ବାଚନରେ ଏହି ଆଇନ ଲାଗୁ କରିବାକୁ ହେଲେ ବର୍ତ୍ତମାନଠାରୁ ଏହାର ପ୍ରସ୍ତୁତି ଆବଶ୍ୟକ ବୋଲି ଶ୍ରୀ ଶାହା କହିଛନ୍ତି। ଏତଦ୍ବ୍ୟତୀତ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ସହିତ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସମେତ ସମସ୍ତ କାର୍ଯ୍ୟ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ କରାଯାଉଛି ବୋଲି ଶ୍ରୀ ଶାହା ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣ କରାଯାଇପାରିଲେ ସଂସଦ ତଥା ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଆସନ ସଂଖ୍ୟା ବୃଦ୍ଧି ପାଇପାରିବ। ସେ କହିଛନ୍ତି, ଏ ସମ୍ପର୍କରେ ବିରୋଧୀମାନଙ୍କ ପକ୍ଷରୁ କରାଯାଉଥିବା ପ୍ରତ୍ୟେକଟି ଅଭିଯୋଗର ସଠିକ୍ ଉତ୍ତର ସରକାରଙ୍କ ପକ୍ଷରୁ ଦିଆଯାଇଛି, ତେଣୁ ବିରୋଧୀ ଦଳମାନେ ଏ ପ୍ରସଙ୍ଗରେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ଉପରେ ଆଲୋକପାତ କରି ସେ କହିଛନ୍ତି,
ଏ ତିନ ବିଲୋ ମେ ଇସକା ଉଦ୍ଦେଶ୍ୟ ମେ ସ୍ପଷ୍ଟ କରନା ଚାହତା ହୁଁ। ପହଲା ଉଦ୍ଦେଶ୍ୟ ସରକାର କା ଔର ହମାରେ ନେତା ନରେନ୍ଦ୍ର ମୋଦି ଜୀ କା କି ମହିଳା ସଶକ୍ତିକରଣ କରନେ ବାଲେ इस संविधान सुधार को समयबद्ध तरीके से लागू कर 29 का चुनाव महिला आरक्षण के साथ कराया। इसका दूसरा उद्देश्य है एक व्यक्ति एक वोट और एक मूल्य। इस सिद्धांत हमारे लोकतंत्र की नींव में जो हमारी संविधान सभा ने तय किया था वो सिद्धांत के स्पिरिट को यहाँ पर लागू। हमारे संविधान में समय समय पर परिसीमन का प्रावधान किया गया है। परिसीमन के प्रावधान से ही SC और ST जो जिसकी संख्या बढ़ती है उसकी सीटें भी बढ़ने का प्रावधान है। तो एक प्रकार से जो परिसीमन का विरोध कर रहे हैं वो SC और ST सीटों की बढ଼ୋତ୍ତରୀ का विरोध कर रहा है।
ଏହି ଆଲୋଚନାରେ ଭାଗ ନେଇ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳାଙ୍କ ଲାଗି ସଂରକ୍ଷଣ ବିଲ୍ ନୁହେଁ କିମ୍ବା ନାରୀ ସଶକ୍ତିକରଣ ଦିଗରେ ମଧ୍ୟ ଏହାର କୌଣସି ଭୂମିକା ନାହିଁ, ବରଂ ଦଳିତ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କୁ ସମାଜରେ ନିଜର ଅଧିକାର ସହିତ ଜୀବନଯାପନ କରିବାରୁ ଏହା ବଞ୍ଚିତ କରିବ। ଦେଶରେ ଜାତିଭିତ୍ତିକ ଜନଗଣନାକୁ ଗୁରୁତ୍ୱହୀନ କରିବା ଲାଗି ଏହି ସଂରକ୍ଷଣ ବିଲ୍ ଅଣାଯାଇଛି ବୋଲି ଶ୍ରୀ ଗାନ୍ଧି ଅଭିଯୋଗ କରିଛନ୍ତି। ତେବେ ଶ୍ରୀ ଗାନ୍ଧିଙ୍କର ଭାଷଣରେ ସେ ବ୍ୟବହାର କରିଥିବା ଶବ୍ଦ ପ୍ରତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆପତ୍ତି ଉଠାଇଥିଲେ। ଶ୍ରୀ ଗାନ୍ଧିଙ୍କର ଏହି ମନ୍ତବ୍ୟକୁ ନିନ୍ଦା କରିବା ସହିତ ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦାବି କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି ମଧ୍ୟପ୍ରଦେଶରୁ ଆସିଥିବା କୃଷକମାନେ ନିମ୍ନମାନର ବିହନ ତଥା ଚାରା ଲାଗି ସେମାନେ ସହିଥିବା କ୍ଷତି ସମ୍ପର୍କରେ କୃଷିମନ୍ତ୍ରୀଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରି ଅବଗତ କରାଇଛନ୍ତି। ସମ୍ପୃକ୍ତ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ରାଶି ଯୋଗାଇ ଦେବା ସହିତ ଏଥିଲାଗି ଦୋଷୀ କମ୍ପାନୀ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ଇତିମଧ୍ୟରେ ମଧ୍ୟପ୍ରଦେଶର ଧର୍ ଜିଲ୍ଲା ଅନ୍ତର୍ଗତ ମାନାୱର ପୁଲିସ୍ ଥାନାରେ ଏକ ଏଫ୍ଆଇଆର୍ ଦାଏର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ୟୁକ୍ରେନ୍ର ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦର ସଚିବ ରୁଷ୍ଟେମ୍ ଉମେରୋଭ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ଆଲୋଚନା ସମୟରେ ଭାରତ ୟୁକ୍ରେନ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଏତଦ୍ବ୍ୟତୀତ ୟୁକ୍ରେନ୍ ଦ୍ୱନ୍ଦ୍ୱ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇଥିଲା ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପଶ୍ଚିମ ଏସିଆରେ ଗତ ଫେବୃୟାରୀ 28 ତାରିଖରୁ ଦେଖାଦେଇଥିବା ଦ୍ୱନ୍ଦ୍ୱ ପରିସ୍ଥିତି ମଧ୍ୟରେ ଏପର୍ଯ୍ୟନ୍ତ 2361 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଇରାନ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେମାନଙ୍କ ମଧ୍ୟରୁ 2060 ଜଣଙ୍କୁ ଆର୍ମେନିଆ ଏବଂ 301 ଜଣଙ୍କୁ ଆଜରବୈଜାନ ଦେଇ ଭାରତ ଅଣାଯାଇଛି। ଇସ୍ରାଏଲ୍ ଲେବାନନ ମଧ୍ୟରେ ଅସ୍ତ୍ରବିରତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏହାକୁ ସ୍ୱାଗତ କରୁଛି। ଶାନ୍ତି ପ୍ରତିଷ୍ଠା ଦିଗରେ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଭାରତ ସ୍ୱାଗତ କରେ ବୋଲି ସେ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ପକ୍ଷରୁ ବାଂଲାଦେଶକୁ ଗତ ମାର୍ଚ୍ଚ ମାସରେ 22,000 ମେଟ୍ରିକ୍ ଟନ୍ର ହାଇସ୍ପିଡ୍ ଡିଜେଲ ଏବଂ 38,000 ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍ ଜାତ ଉତ୍ପାଦ ଯୋଗାଇ ଦିଆଯାଇଛି। ଇରାନ୍ ସହିତ ଚାଲିଥିବା ଯୁଦ୍ଧର ଖୁବ୍ ଶୀଘ୍ର ସମାପ୍ତ ହେବାର ସମ୍ଭାବନା ରହିଛି ଏବଂ ଏ ନେଇ ଖୁବ୍ ଶୀଘ୍ର ଏକ ରାଜିନାମା ସ୍ୱାକ୍ଷରିତ ହୋଇପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ତେବେ ଏହି ରାଜିନାମା କେବେ ସ୍ୱାକ୍ଷରିତ ହେବ ଏହାର ଅବଧି ସମ୍ପର୍କରେ ଶ୍ରୀ ଟ୍ରମ୍ପ କୌଣସି ସୂଚନା ଦେଇନାହାନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ 2 ସପ୍ତାହ ଅବଧିର ଅସ୍ତ୍ରବିରତି ଜାରି ରହିଛି, ଏହା ଆସନ୍ତା ସପ୍ତାହରେ ଶେଷ ହେବ। ଅନ୍ୟପକ୍ଷରେ ଇରାନ୍ର ଉପବୈଦେଶିକ ମନ୍ତ୍ରୀ ସଇଦ୍ ଖାତିବ୍ଜାଦେ କହିଛନ୍ତି, ପଶ୍ଚିମ ଏସିଆରେ ଦେଖାଦେଇଥିବା ଦ୍ୱନ୍ଦ୍ୱର ସ୍ଥାୟୀ ସମାଧାନ ଲାଗି ଏକ ସମନ୍ୱିତ ପ୍ରସ୍ତାବ ଉପରେ ଇରାନ୍ ଗୁରୁତ୍ୱ ଦେଇ ଆସୁଛି। ତୁର୍କୀରେ ଚାଲିଥିବା ଆନ୍ତାଲ୍ୟା କୂଟନୀତି ବୈଠକ ଅବସରରେ ଶ୍ରୀ ଖାଜିବ୍ଜାଦେ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଅସ୍ଥିରତା ସୃଷ୍ଟି କରାଯାଉଛି, ଏହାଦ୍ୱାରା ବିଶ୍ୱସ୍ତରରେ ବାଣିଜ୍ୟ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଲାଗି ଭାରତରୁ ହଜ୍ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ସ୍ଥାନରୁ ସାଉଦି ଆରବ ଅଭିମୁଖେ ଯାତ୍ରା କରିବେ। ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 1,75,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଚଳିତ ଥର ଏହି ପବିତ୍ର ହଜ୍ ଯାତ୍ରାରେ ସାମିଲ ହେବାର ଆଶା କରାଯାଉଛି। ହଜ୍ ଯାତ୍ରୀମାନେ ଯେଭଳି ଏକ ସୁରକ୍ଷିତ ଓ ସୁଗମ ଯାତ୍ରାର ଅଭିଜ୍ଞତା ପାଇପାରିବେ ସେ ଦିଗରେ ସରକାର ବଦ୍ଧପରିକର ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଥିସହିତ ଶ୍ରୀ ରିଜିଜୁ ସମସ୍ତ ହଜ୍ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଏସିଆର ସାମ୍ପ୍ରତିକ ଦ୍ୱନ୍ଦ୍ୱ ସତ୍ତ୍ୱେ ଦେଶରେ ଘରୋଇ ଏଲ୍ପିଜି ଯୋଗାଣ ସ୍ଥିର ରହିଛି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ସେ କହିଛନ୍ତି, କେବଳ ଗତକାଲି ଦେଶବ୍ୟାପୀ ପ୍ରାୟ 50 ଲକ୍ଷ ଘରୋଇ ଏବଂ 8,200 ଟନ୍ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ବଣ୍ଟନ କରାଯାଇଛି। ବର୍ତ୍ତମାନ ପ୍ରାୟ 98% ଏଲ୍ପିଜି ବୁକିଂ ଅନ୍ଲାଇନ୍ରେ କରାଯାଉଥିବା ବେଳେ କୋର୍ଡ ମେକାନିଜିମ୍ ଦ୍ୱାରା 93% ଏଲ୍ପିଜି ଯୋଗାଇ ଦିଆଯାଉଛି। ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଅନ୍ତର୍ଗତ ପିପାରୱାର କେରେଦାରୀ ସୀମାଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ସମୟରେ 4 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତକ ମାଓବାଦୀଙ୍କ ମଧ୍ୟରେ ସବ୍ଜୋନାଲ୍ କମାଣ୍ଡର ସହଦେବ ମହାତୋ ଅନ୍ତର୍ଭୁକ୍ତ। ମହାତୋଙ୍କ ଲାଗି 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆଇପିଏଲ୍ କ୍ରିକେଟରେ ଅଳ୍ପ ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନକୁ ସମର୍ଥନ କରିବା ଲାଗି ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ। ଦେଶରେ ସଂଘୀୟ ବ୍ୟବସ୍ଥାକୁ ସନ୍ତୁଳନ କରିବା ସହିତ ରାଜ୍ୟଗୁଡ଼ିକର କ୍ଷମତାକୁ ସୁବ୍ୟବସ୍ଥିତ କରିବା ହେଉଛି କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଜିର ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।